ପ୍ରସିଦ୍ଧ କଥାକାର ତରୁଣକାନ୍ତି ମିଶ୍ରଙ୍କର ଗଳ୍ପ କୋମଳ ଗାନ୍ଧାର, ତା ବିଷୟରେ ଏବେ ଲେଖି ବସି ଭାବୁଛି ଏ ମୋ ପକ୍ଷରେ ଠିକ୍ ହେଲା ନାହିଁ। ତା ବିଷୟରେ ମୁଁ କ'ଣ ବା ନ ଜାଣେ। ଏଇ ବିଗତ 25 ବର୍ଷ ଧରି ସେ କେଉଁଠି ଅଛି, କିପରି ମୋଟ ଉପରେ ସେ ବଞ୍ଚିଛି କି ନାହିଁ ମୁଁ ଜାଣେ ନା। ମୋ ପକ୍ଷରେ ତା ବିଷୟରେ ଲେଖିବା କେତେଦୂର ସମୀଚୀନ ଯେତେବେଳେ ତାର ମୋର ପରିଚୟ ମାତ୍ର 1 ବର୍ଷର, ଆଉ ଯେତେବେଳେ ଆମ ଦୁଇଙ୍କର ବୟସ ଥିଲା ମାତ୍ର 15 ବର୍ଷ। ମୁଁ ବୋଧହୁଏ ତାଠାରୁ ସାମାନ୍ୟ ବଡ଼ ଥିଲି, ଏଇ 2-4 ମାସର ପାର୍ଥକ୍ୟ ମାତ୍ର। ତଥାପି ମୁଁ ଲେଖି ବସିଛି। ସେଦିନର କଥା ମୋର ଅବିକଳ ମନେ ନାହିଁ। ସେଇ ପୁରୁଣା ପରିତ୍ୟକ୍ତ ସହରର ରୂପ ମଧ୍ୟ ମନେ ନାହିଁ ଠିକ୍ ଭାବରେ। କିଛି ଅନୁମାନ, କିଛିଟା ଧାରଣା, କିନ୍ତୁ ତା ମୁହଁଟା ମୋର ଠିକ୍ ମନେ ଅଛି। ଏଇ ଏବେ ମଧ୍ୟ ମୋ ଆଖି ସାମ୍ନାରେ ସେ ମୁହଁଟି ଦେଖାଯାଉଛି। ଗହଳ କଳା ମଥାଏ ବାବୁରି ବାଳ, ଉଚ୍ଚ କପାଳ, ଲମ୍ବା ନାକ, ଗୋରା ସୁନ୍ଦର ସୁଢ଼ଳ ଗୋଟିଏ ମୁହଁ। ତା ନାଁଟା କହିନାହିଁ ଯେ, ତା ନାଁ ହେଉଛି ସୁମନ୍ୟୁ। ବାଲେଶ୍ୱରରୁ ବାପାଙ୍କର ବଦଳି ହେଲା କେନ୍ଦୁଝର। ସେଇ କେନ୍ଦୁଝର ଗିପ୍ସନ୍ ହାଇସ୍କୁଲରେ ମୁଁ ନାମ ଲେଖାଇଲି 11 ଶ୍ରେଣୀରେ। ସେ ବର୍ଷ ମାଟ୍ରିକ ପରୀକ୍ଷା ଦେବି। ସେଇ ସ୍କୁଲରେ ତା ସହିତ ମୋର ପରିଚୟ। ନୂଆକରି ମୁଁ ସେଦିନ କ୍ଲାସ୍କୁ ଆସି ବଡ଼ କୁଣ୍ଠିତ ହୋଇପଡ଼ିଥିଲି। ଲଜ୍ଜା ଠିକ୍ ନଥିଲେ ବି ସଙ୍କୋଚ ମୋର ଖୁବ୍ ଥିଲା। ଶ୍ରେଣୀରେ ପଛ ବେଞ୍ଚରେ ଯାଇ ବସିଲି। ଯେଉଁଠି ବସିଲି ସେଠାରେ ସବୁ ସିଟ୍ ଶୂନ୍ୟ। ଜଣେ କେବଳ ବସିଥିଲା ଏକାକୀ, ନିଜକୁ ଅନ୍ୟଠାରୁ ଦୂରେଇ ନେବା ପରି। ସେ ସୁମନ୍ୟୁ ଉଚ୍ଚତାରେ ସେ ଏମିତି ବେଶୀ କିଛି ନୁହଁ, ତଥାପି ସେ ବସିଥିଲା ପଛରେ, କାହିଁକି ସେ କଥା ମୁଁ ବୁଝିଥିଲି ପରେ। ସେଇ ପଛ ବେଞ୍ଚରେ ତାର ମୋର ପରିଚୟ। ପ୍ରଥମେ ସେ ଚୋରେଇ ଚୋରେଇ ମୋ ଖାତାରେ ଲେଖାଥିବା ନାମକୁ ପଢ଼ିଲା, ମୋ ମୁହଁକୁ ଚାହିଁଲା। ମୁଁ ମଧ୍ୟ ତା ଖାତାକୁ ଚାହିଁଲି ତା ନାମ ଜାଣିବାର ଅଭିପ୍ରାୟରେ, କିନ୍ତୁ ଖାତା ଉପରେ କିଛି ନାମ ଲେଖା ନଥିଲା। ତେଣୁ ପଚାରିଲି, ତୁମ ନାଁ କ'ଣ? ସୁମନ୍ୟୁ। ଅତି ଚାପା କ୍ଷୀଣ ତାର କଣ୍ଠ। 15 ବର୍ଷ ବୟସରେ କଣ୍ଠସ୍ୱରରେ ଏକ ଆପାତ କର୍କଶତା ଥାଏ, କିନ୍ତୁ ସେପରି କର୍କଶତା ତା ସ୍ୱରରେ ନଥିଲା। ମୋ ନାମ ଦୀପକ, ଦୀପକ ପଟ୍ଟନାୟକ। ସେ ମୁଣ୍ଡ ହଲାଇ ଆସ୍ତେ ହସିଲା, ତା ଅର୍ଥ ମୁଁ ଜାଣେ। ତାପରେ କଥାବାର୍ତ୍ତାରେ କ୍ଷୀୟ ବଢ଼ିଲା। ବୟସ 15 ବର୍ଷ, ପଢ଼ୁଛୁ 11 ଶ୍ରେଣୀରେ, ଆଉ 10 ମାସ ପରେ ମାଟ୍ରିକୁଲେସନ୍ ପରୀକ୍ଷା ଦେବୁ। ଏଣୁ ଯାହା କଥାବାର୍ତ୍ତା ହେବାର କଥା, ପଢ଼ାପଢ଼ି କେତେ ଆଗେଇଛି, କେଉଁ ସାର୍ କେମିତି ପଢ଼ାନ୍ତି, ତୁମର ପୋଜିସନ୍ କ୍ଲାସ୍ରେ କ'ଣ ଥିଲା ମୁଁ ପଚାରିଲି। ମୋର ଉଦ୍ଦେଶ୍ୟ ସ୍ପଷ୍ଟ। ସେ କହିଲା, ମୁଁ ଶ୍ରେଣୀରେ 2nd ହୁଏ। ମୁଁ ମନେ ମନେ ସତର୍କ ହୋଇଗଲି, ଏ ତେବେ ମୋର ଜଣେ ପ୍ରତିଦ୍ୱନ୍ଦ୍ୱୀ ହେବ ଏଥରକ। ଟୋଟାଲ୍ ମାର୍କ କେତେ ଥିଲା? 470। ମୁଁ ଆଶ୍ୱସ୍ତ ହେଲି। ମୋ ମନ ଭିତରର ଆଶଙ୍କା କ୍ଷୀଣ ଓ କ୍ଷୟିଷ୍ଣୁ ହୋଇ ଲୋପ ପାଇଗଲା। ତମର ଏଗ୍ରିଗେଟ୍ କେତେ ଥିଲା? ସେ ପଚାରିଲା। ମୋର ଥିଲା 587। ମୁଁ ଗାମ୍ଭୀର୍ଯ୍ୟ ରକ୍ଷା କରି କହିଲି। ସେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା। ଏତେ ବଡ଼ ଗୋଟାଏ ସଂଖ୍ୟା ସେ ମୋଠାରୁ ଶୁଣିବାକୁ ଚାହିଁନଥିଲା ନିଶ୍ଚୟ। ମନେ ମନେ ଟିକେ ସଙ୍କୁଚିତ ହୋଇଥିବ ହୁଏତ। ସେଇ ସଙ୍କୋଚ ମନରେ ରଖି କହିଲା, ତମେ ସେଠି ଫାଷ୍ଟ ହେଉଥିଲ ନା? ମୁଁ ମୁଣ୍ଡ ହଲାଇଲି। ସୁମନ୍ୟୁ ଆଉ କିଛି କହିଲା ନାହିଁ, ଚୁପ୍ ରହିଲା। ଏଠି ଫାଷ୍ଟ କିଏ ହୁଏ ମୁଁ ପଚାରି ବସିଲି। ଇନ୍ଦୁ। ଏତେବେଳେ ଯାଏ ମୋର ଦୃଷ୍ଟିରେ ସେ ପଡ଼ିନଥିଲା, କିନ୍ତୁ ଏଥର ଦେଖିବାକୁ ପାଇଲି କ୍ଲାସ୍ର ସବୁ ଆଗଧାଡ଼ିରେ ଅଲଗା ଏକୁଟିଆ ଗୋଟିଏ ସିଟ୍ରେ ଗୋଟିଏ ଝିଅ। ସୁମନ୍ୟୁର କଥା ଅନୁସାରେ ସେ ହେଉଛି ଇନ୍ଦୁ। ଏଇ ସୁମନ୍ୟୁ ମୁଣ୍ଡ ହଲାଇଲା, ସ୍ୱୀକୃତି ସୂଚକ। ମୁଁ ଲକ୍ଷ୍ୟ କଲି ଆପାତତଃ ଏଇ ମୋର ପ୍ରତିଦ୍ୱନ୍ଦ୍ୱୀ। ମୋତେ ବେଶ ଭଲ ଲାଗିଲା ମୋ ବୟସର ଗୋଟିଏ ଝିଅକୁ ପ୍ରତିଦ୍ୱନ୍ଦ୍ୱୀ ମନେ କରି। ଦେଖିବାକୁ ବେଶ ସୁନ୍ଦର, ପିନ୍ଧିବା ପୋଷାକରୁ ମନେ ହେଲା ଯେମିତି ଅତି ଧନୀ ଘରର ଝିଅ। ମୁଁ ମନେ ମନେ ଉତ୍ସାହିତ ବୋଧ କଲି। କେତେ ନମ୍ବର ଥିଲା? ସେଦିନ ପ୍ରଥମ ସାକ୍ଷାତ, ତେଣୁ ମୁଁ ଲକ୍ଷ୍ୟ କରିପାରିନଥିଲି। କି ଏକ ଅଦ୍ଭୁତ ଉଜ୍ଜ୍ୱଳ ସମ୍ଭ୍ରମ ବୋଧ ସୁମନ୍ୟୁ ମୁହଁରେ ଫୁଟି ଉଠିଥିଲା, ଏକ ପ୍ରଚ୍ଛନ୍ନ ଗୌରବ ବୋଧ ତା ସହିତ। କିନ୍ତୁ କ୍ଷଣିକରେ ସେ ଅଭିବ୍ୟକ୍ତି ତା ମୁହଁରୁ ଲିଭି ଯାଇଥିବ, କାରଣ ସେ କହିଲା, ଏଠାରେ ବଡ଼ ଷ୍ଟ୍ରିକ୍ଟ ମାର୍କିଂ ହୁଏ, ବେଶୀ ନମ୍ବର ମିଳେ ନାହିଁ। ସେମିତି ନମ୍ବର ମିଳୁଥିଲେ ତ ସେ 600ରୁ କମ୍ ନମ୍ବର ପାଆନ୍ତେ ନାହିଁ। ତମେ ଜାଣିନାହୁଁ, ସେ ବଡ଼ ବ୍ରିଲିଆଣ୍ଟ ବଡ଼। ସୁମନ୍ୟୁର କଥାଟା ଅସମ୍ପୂର୍ଣ୍ଣ ରହିଲା, କାରଣ ସେ କହେ ଅତି ସଂକ୍ଷେପରେ, ଗୋଟିଏ ଦୁଇଟି ଶବ୍ଦରେ ସବୁକିଛି କହିଦେବାକୁ ଚାହେଁ। କିନ୍ତୁ ଏଇଠି ସେ ପାରିଲା ନାହିଁ, ରହିଗଲା। ସେ ବଡ଼ ବ୍ରିଲିଆଣ୍ଟ, ଅତି ଭଲ ପଢ଼ନ୍ତି, ତମେ ନୂଆ ଆସିଛ ଜାଣିପାରିବ ନାହିଁ। ତେବେ ମୁଁ ସଂଖ୍ୟାଟି ଜାଣିବାକୁ ଚାହିଁଲି, କାରଣ ସେହି ସଂଖ୍ୟାଟି ଉପରେ ମୋର ଅନେକ କିଛି ନିର୍ଭର କରୁଥିଲା। କେତେ ରଖିଥିଲା ସେ ଝିଅଟି? ମୁଁ ସେଦିନ ଜାଣିପାରୁନଥିଲି ମୋ ସ୍ୱରରେ କିଭଳି ଉପେକ୍ଷା ଓ ଅବଜ୍ଞା ଫୁଟି ଉଠିଥିଲା। ସେ ଝିଅଟା କହିବା ଭିତରେ ମୁଁ ଜାଣିପାରୁନଥିଲି। ସୁମନି ମନେ ମନେ ଏଥିରେ ମୋ ଉପରେ ଅସନ୍ତୁଷ୍ଟ ହୋଇଥିବ ନିଶ୍ଚୟ, କାରଣ ପରେ ବନ୍ଧୁତା ଜମି ଉଠିବା ପରେ ମୁଁ ସୁମନିକୁ ଅଧିକ ଚିହ୍ନିବାର ସୁଯୋଗ ପାଇଥିଲି। ତ ସୁମନି ଶେଷକୁ ମୋତେ ନମ୍ବରଟି କହିଲା 527, ମୋଠାରୁ 60 ନମ୍ବର କମ୍। ମୁଁ ମନେ ମନେ ଆଶାନ୍ୱିତ ହେଲି। ଝିଅଟିକୁ ଚାହିଁ ଦେଖିଲି, ମୋର 15 ବର୍ଷ ବୟସର କିଶୋର ପ୍ରାଣରେ ପୁଲକ ସଞ୍ଚରିଗଲା। ସେହି ସଞ୍ଚରିତ ପୁଲକକୁ ମୁଁ ମନେ ମନେ ଅନୁଭବ କଲି। ଆସିବାର ପ୍ରଥମ ଦିନ ଥରେ ନୁହେଁ, ଦୁଇଥର। ଗଣିତ ଶିକ୍ଷକ ଦୁଃଖୀଶ୍ୟାମ ବାବୁ କ୍ଲାସରେ ଉପସ୍ଥାନ ନେଇସାରି ଶେଷରେ ଲେଖାଥିବା ମୋର ନାମ ପଢ଼ିଲେ ଓ ପଚାରିଲେ, ତୁମେ ତ ସେଇ ବାଲେଶ୍ୱରରୁ ଆସିଛ ନା? ମୁଁ ଠିଆ ହୋଇ ହଁ ଭରିଲି। କ୍ଲାସରେ ଫାଷ୍ଟ ହେଉଥିଲ? କେତେ ଥିଲା ଏଥର ପରୀକ୍ଷାରେ? ଇନ୍ଦୁ ଆଡ଼କୁ ମୁଁ ଥରେ ଚାହିଁ ଦେଇଥିଲି। ତା ଭିତରେ ସେ ଚୁପଚାପ ଡେସ୍କ ଉପରର ଗୋଟିଏ ବହିକୁ ଚାହିଁ ରହିଥିଲା, କିନ୍ତୁ ଗଣିତ ଶିକ୍ଷକଙ୍କ ଦ୍ୱିତୀୟ ପ୍ରଶ୍ନ ଶୁଣି ସେ ଥରେ ମୋ ଆଡ଼କୁ ଚାହିଁଲା ସାମାନ୍ୟ ଏକ ମୁହୂର୍ତ୍ତ ପାଇଁ। ମୁଁ ମୋ ନମ୍ବର କହିଲି 587। କ୍ଲାସ୍ର ସବୁ ପିଲା ଫେରି ମୋତେ ଚାହିଁଲେ, ନୂଆ ଏକ ମେଧାବୀ ଛାତ୍ରକୁ ଚିହ୍ନିବା ପାଇଁ। ମୁଁ ପୁଲକିତ ହୋଇ ଉଠିଥିଲି। ସେଠି ଆମର ବଏଜ୍ ସ୍କୁଲ, କିନ୍ତୁ ଏଠି ତାହା ନୁହେଁ। ଯାହା ସଦ୍ୟ ବିକାଶ ପ୍ରାୟ ଗୋଟିଏ କିଶୋର ପାଇଁ ଗୋଟିଏ ଅନବଦ୍ୟ ବ୍ୟାପାର, ପୁଣି ଯେଉଁଠି ପ୍ରତିଦ୍ୱନ୍ଦ୍ୱୀ ଜଣେ ବାଳିକା ଏକା ବୟସର। ଇନ୍ଦୁ ଯେତେବେଳେ ମୋ ଆଡ଼କୁ ଚାହିଁଲା, ଏକ ଚଞ୍ଚଳ ଶିହରଣ ଖେଳିଗଲା ମୋ ଭିତରେ। ମୁଁ ତା ଆଡ଼ୁ ଆଖି ଫେରାଇ ଆଣି ଗମ୍ଭୀର ହେବାକୁ ଚେଷ୍ଟା କଲି। ଗଣିତରେ ତୁମର କେତେ ଥିଲା? ସାର୍ ପଚାରିଲେ। କମ୍ପଲସରିରେ 100, ଅପ୍ସନାଲରେ 99। ଦୁଃଖୀଶ୍ୟାମ ସାର୍ ସେଦିନ ଭାରି ଖୁସି ହୋଇ ଉଠିଲେ, ଆହୁରି ଅନେକ କଥା ବି ପଚାରିଥିଲେ। ତେବେ ପ୍ରଥମରୁ ହିଁ ମୋର ସନ୍ଦେହ ହୋଇଥିଲା, ସୁମନ୍ୟୁ ନାମକ ପତଳା ସ୍ୱାସ୍ଥ୍ୟହୀନ କିନ୍ତୁ ସୁନ୍ଦର ବାଳକଟି ମୋର ଏ ପ୍ରକାର ସମ୍ବର୍ଦ୍ଧନାରେ ସନ୍ତୁଷ୍ଟ ହୋଇପାରିନଥିଲା। ତଥାପି ସୁମନ୍ୟୁ ସହିତ ମୋର ସାକ୍ଷାତ ହୋଇଥିଲା ସବୁଠାରୁ ପ୍ରଗାଢ଼। ଯଦିଓ ମାତ୍ର ଗୋଟିଏ ବର୍ଷ ପାଇଁ, ତଥାପି ଏତେ ଶୀଘ୍ର ସେ ମୋର ନିକଟ ହୋଇ ଆସିଥିଲା, ଏତେ ଅନ୍ତରଙ୍ଗ ହୋଇ ଉଠିଥିଲା, ତାହା ମୋତେ ଏବେ ମଧ୍ୟ ଅଭିଭୂତ କରିଦିଏ। ତେବେ ପ୍ରଥମ ଦିନରୁ ହିଁ ସେ କହିଥିଲା, ତୁମେ ତାଙ୍କଠାରୁ ବେଶୀ ନମ୍ବର ରଖିଛ ସତ, ହେଲେ ସେ ଭାରି ଭଲ ପଡ଼ନ୍ତି। ସେ ଭଲ, ବହୁତ ଭଲ। ତମେ ନୂଆ ଆସିଛ, କିଛି ଜାଣିନାହୁଁ। ସତ କହୁଛି, ସୁମନ୍ୟୁର ଏକ ଅବରୁଦ୍ଧ ଅସନ୍ତୋଷ ଓ ବିରୁଦ୍ଧ ଭାବ ମୋତେ ବେଶ ଭଲ ଲାଗିଥିଲା, କାରଣ ତ ସ୍ପଷ୍ଟ। ସୁମନ୍ୟୁ ପଚାରିଥିଲା, ତମର ହବି କ'ଣ, ତୁମକୁ କ'ଣ ଭଲ ଲାଗେ? କ୍ରିକେଟ। ସୁମନ୍ୟୁ ମୋ ଉତ୍ତର ପାଇ ସନ୍ତୁଷ୍ଟ ହେଲା ବୋଲି ମୋର ମନେ ହେଲା ନାହିଁ। ମୋର କୌତୁକ ହେଲା, ପଚାରିଲି, ତମର ପ୍ରିୟ ଖେଳ କ'ଣ? ମୋତେ ଖେଳିବାକୁ ଭଲ ଲାଗେ ନାହିଁ, ଧୀରେ ଶାନ୍ତ ଭାବରେ ଉତ୍ତର ଦେଲା ସୁମନ୍ୟୁ। ମୋ ହବି କଥା ଯଦି ପଚାରୁଛ, ତେବେ ସେମାନେ ଜଣେ ଜଣେ ଥାନ୍ତି ଆମ ଭିତରେ, ଆମ ଅତି ନିକଟରେ, ଅଥଚ ଆମେ କେହି ଚିହ୍ନିପାରୁନା ସେମାନଙ୍କୁ। କ୍ଲାସ୍ରେ ସବୁଠାରୁ ପଛ ବେଞ୍ଚରେ ବସୁଥିବା ଏବଂ ଶ୍ରେଣୀରେ କେବେ ଦ୍ୱିତୀୟ କେବେ ଚତୁର୍ଥ ସ୍ଥାନ ଅଧିକାର କରୁଥିବା ସେହି ପିଲାମାନଙ୍କୁ ଆମେ ଜାଣିପାରୁନାହିଁ। ସେମାନେ ଥାନ୍ତି ନିଶବ୍ଦ ଚାପା, ଯଦିଓ ଆମ ରାକେ ସାମ୍ନାରେ, ମାତ୍ର ଆମେ ସେମାନଙ୍କର ଉପସ୍ଥିତି ଜାଣିପାରୁନା, ଉପଲବ୍ଧି କରିପାରୁନା। ସୁମନ୍ୟୁ କହିଥିଲା, ମୋର ହବି କ'ଣ ମୁଁ ତୁମକୁ କହିବି ନାହିଁ, ତୁମେ ସେ କଥା ବୁଝିପାରିବ ନାହିଁ। ସତରେ ସେତେବେଳେ ମୁଁ ଠିକ୍ ବୁଝିପାରୁନଥିଲି, ତେବେ ଅଭିଭୂତ ଯେ ହୋଇପଡ଼ିଥିଲି ଏକଥା ଠିକ୍, ନହେଲେ ଆଜି ସେଇଦିନ ସବୁ ବିତିବାର 25 ବର୍ଷ ପରେ ତାକୁ ହଠାତ୍ ମନେ ପକାଇ ପାରିନଥାନ୍ତି। ଆଉ ଏକ ନିରୁପାୟ ବ୍ୟାକୁଳତା ମୋ ଭିତରେ ଛାଟିପିଟି ହୁଅନ୍ତା ନାହିଁ। ମୋ ହବି ତୁମେ ବୁଝିବ ନାହିଁ, ମୋଟେ ବୁଝିପାରିବ ନାହିଁ, ସେ ମୃଦୁ ସ୍ୱରରେ କହିଥିଲା। ତେବେ ମୁଁ ଆଗ୍ରହର ସହିତ ପ୍ରଶ୍ନ କରିଥିଲି, ତୁମକୁ କ'ଣ ଭଲ ଲାଗେ ସେ କଥା ମୁଁ ବୁଝିପାରିବି ନାହିଁ? ନା, ସୁମନ୍ୟୁ କିନ୍ତୁ ଶେଷ ପର୍ଯ୍ୟନ୍ତ କହିଥିଲା, ମୋତେ ଭାବିବାକୁ ଭଲ ଲାଗେ, ଚୁପଚାପ ବସି ଭାବିବା ପାଇଁ ଭାରି ଭଲ ଲାଗେ। ଏ ପୁଣି କି ପ୍ରକାରର ହବି? ଭାବିବା ଓ ଭାବିବା ପାଇଁ ଭଲ ପାଇବା ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗିଥିଲା। ମୁଁ ବସି ବସି ଭାବେ, ରାତିରେ ଶୋଇବା ଆଗରୁ ଘଣ୍ଟା ଘଣ୍ଟା ଧରି ଭାବେ, ଅନେକ କଥା, ଅନେକ ଲୋକଙ୍କର କଥା ମୋତେ ଭଲ ଲାଗେ। ଭାବିବାକୁ ଭଲ ଲାଗେ, ଭାବି ଭାବି ତୁମ ମୁଣ୍ଡ ବଥାଏ ନାହିଁ ତ? ସୁମନ୍ୟୁ ହସିଥିଲା। ରିସେସ୍ ଆୱାରରେ ଅଧଘଣ୍ଟାଏ ପାଇଁ ଛୁଟି ମିଳେ, ପଡ଼ିଆରେ ଖେଳ କସରତ ଧାଁ ଧୌଡ଼ ଚାଲେ, କିନ୍ତୁ ସୁମନ୍ୟୁ ଚାଲିଯାଏ ସେହି ଗହଳି ଓ ପାଟିତୁଣ୍ଡଠାରୁ ଦୂରକୁ। ସେଠାରେ ଅନେକ ଗଛର ଛାଇ, ଚୁପଚାପ ସେ ସେଇଠି ବସେ। ଯେତେବେଳେ ଦେଖେ ପଡ଼ିଆରୁ ପିଲାଏ ଚାଲିଯାଉଛନ୍ତି, ସେ ଉଠେ। ଛୁଟି ସରିଲା, ମୁଁ ତା ସହିତ ସେଇ ଗଛ ଛାଇ ତଳର ଶୂନ୍ୟ ନିର୍ଜନ ସମାଧିକୁ କେତେଥର ଆସିଥିଲି। ପ୍ରଥମ ପ୍ରଥମେ କେବେ କେମିତି ଯାଚି ହୋଇକରି, କିନ୍ତୁ ତାପରେ ଦୁହେଁ ସାଙ୍ଗ ହୋଇ ଆସୁ। ଆଚ୍ଛା, ତୁମେ କ'ଣ ସବୁ ଭାବ ବସି କହିଲ, ମୁଁ ଦିନେ ପଚାରିଦେଲି। ମୋର ଏମିତି ପ୍ରଶ୍ନ ଶୁଣି ସେ ହସିଲା, କହିଲା, ସେ କଥା ତୁମେ ବୁଝିପାରିବ ନାହିଁ, ସେ ନିହାତି ବାଜେ କଥା, ଭାବି ଲାଭ ନାହିଁ। ମୁଁ ତା ମୁହଁକୁ ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଚାହିଁ ରହିଲି। ପଚାରିଲି, ତମେ କବିତା ଲେଖ ସୁବର୍ଣ୍ଣ? ଏମିତି ଧାରଣା ଗୋଟାଏ ଆସିବା ସ୍ୱାଭାବିକ, ଏହି ପ୍ରକାର ପିଲାଙ୍କଠାରୁ ଏମିତି କିଛି ଯେ ଆଶା କରାଯାଏ ସେ କଥା ମୁଁ ଜାଣିଥିଲି। ସୁମନ୍ୟୁ ହସି ଦେଇଥିଲା, ଯେମିତି ସେ ଲୁଚା ଛପା କିଛି ଗୋଟାଏ ଅପ୍ରିୟ କାମ କରୁଥିଲା, ଧରା ପଡ଼ିଯାଇଛି ଆଉ ମୁକୁଳି ପାରିବ ନାହିଁ। ସତେ ତୁମେ କବିତା ଲେଖ, ଗପ ଲେଖ? ସେ ଜଣେ କବି, କଥାଟା ଆବିଷ୍କାର କରିବା ମାତ୍ରେ ମୋ ମନ ଭିତରେ ଗୋଟାଏ ଅଦ୍ଭୁତ କୌତୂହଳର ଝଲକ ଖେଳିଗଲା। କ'ଣ ସବୁ ଲେଖ ତୁମେ, କିପରି କେମିତିକା କବିତା ଲେଖିଛ ତୁମେ, ମୋତେ ଦିନେ ଦେଖେଇବ? କବିତା ମୁଁ କିଛି ପଢ଼ିଥିଲି, ଜଣେ ଆଦି କବିଙ୍କୁ ମଧ୍ୟ ଦେଖିଥିଲି। ଜଣେ ବଡ଼ କବି ଆସିଥିଲେ ମୁଁ ବାଲେଶ୍ୱରରେ ପଢ଼ୁଥିବା ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ। ଦେଖିବାକୁ କି କୁଶ୍ଚିତ କଦାକାର, ଲୁଗାପଟା ପିନ୍ଧାରେ ଗୋଟାଏ ଅଦ୍ଭୁତ ଅସୁନ୍ଦର ଢଙ୍ଗ, ହାତ ଦୁଇଟା ଲୋମସ, ଶିରା ବହୁଳ। ଯେତେବେଳେ ଭାଷଣ ଦେଇଥିଲେ ବଡ଼ ଚିଡ଼ି ଲାଗୁଥିଲା ଶୁଣିବା ପାଇଁ, ସ୍ୱରଟା ତାଙ୍କର ବଡ଼ କର୍କଶ, ଉଚ୍ଚାରଣ ମଧ୍ୟ ଅସ୍ପଷ୍ଟ। ମୋର 15 ବର୍ଷ ବୟସର ଅଭିଜ୍ଞତାରେ କବି ଥିଲେ ଏମିତି ଜଣେ। କିନ୍ତୁ ସୁମନ୍ୟୁକୁ ଦେଖି ସର୍ବପ୍ରଥମେ ମୋ ମନର ଧାରଣା ଆସିଲା, ଯେଉଁ ଭାବରେ କବି ଓ କବିତାକୁ ମୁଁ ବୁଝିଛି ତାହା ଠିକ୍ ନୁହେଁ। ହୁଏତ ଏଇ ସୁମନ୍ୟୁ ହିଁ ଜଣେ କବି, ତାର ପ୍ରତିଟି ଭାଷା, ପ୍ରତିଟି ହାବଭାବ ଏକ ପଂକ୍ତି। ଯେତେବେଳେ ମୁଁ ଜାଣିଲି ସୁମନ୍ୟୁ କବିତା ଲେଖେ, ମୋର ତା ପ୍ରତି ଗଭୀର ଅନୁରକ୍ତି ଆସିଗଲା। ମୁଁ ତାକୁ ନୂଆ ରୂପରେ ଦେଖିବାକୁ ଚେଷ୍ଟା କଲି, ତା କଥା ହାବଭାବରୁ ନୂଆ ଅର୍ଥ ଓ ନୂଆ ପ୍ରତୀକ ମୁଁ ଖୋଜିବାକୁ ଚେଷ୍ଟା କଲି। ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ତାର ଅଦ୍ଭୁତ ଲଜ୍ଜାଶୀଳତା, ଯାହା ସେ ଏକ କଠିନ ଗାମ୍ଭୀର୍ଯ୍ୟ ଭିତରେ ଛପାଇ ରଖିବାକୁ ବିପନ୍ନ ପ୍ରୟାସ କରେ, କିନ୍ତୁ ସେ ବେଳେବେଳେ ବାଙ୍ମୟ ହୋଇ ଉଠେ, ଅସ୍ୱାଭାବିକ ଭାବରେ ପ୍ରଗଳ୍ଭ। ମୁଁ ଚୁପଚାପ ତାକୁ ଅନାଏ, ତା ମୁହଁର ବଦଳୁଥିବା ଅଭିବ୍ୟକ୍ତିକୁ ମୁଁ ଲକ୍ଷ୍ୟ କରେ, କଥା ଶୁଣେ, ତମେ ବଡ଼ ହେଲେ କ'ଣ ହେବ ବୋଲି ଭାବିଛ, କଥା କହୁ ରହିଯାଇ ଥରେ ସେ ମୋତେ ଏକଥା ପଚାରିଲା। ମୁଁ ଚଟାପଟ ଉତ୍ତର ଦେଲି, ସାଇଣ୍ଟିଷ୍ଟ, ମୋତେ ସାଇନ୍ସ ବହୁତ ଭଲ ଲାଗେ, ମୁଁ ସାଇଣ୍ଟିଷ୍ଟ ହେବି, ତମେ କ'ଣ ହେବ? ମୋ ପ୍ରଶ୍ନର କିଛି ଉତ୍ତର ଦେଲା ନାହିଁ ସେ, ଯେମିତିକା ମୋ କଥା ସେ ଶୁଣିପାରୁନାହିଁ, ଆପଣଙ୍କର ବିମୃଷ୍ଟ ଚିନ୍ତାରେ ହଜିଯାଇଛି। ଟିକିଏ ପରେ ମୋ ପ୍ରଶ୍ନର ପୁନରାବୃତ୍ତି ପରେ ସେ କହିଲା, ଧୀରେ ଧୀରେ ମନକୁ ମନ ଭାବି ହେଲା ପରେ, ମୁଁ ଜାଣିପାରୁନି ମୁଁ କ'ଣ ହେବି, ମୋର କ'ଣ ହେବା ଉଚିତ, ତେବେ ମୋର ଇଚ୍ଛା ମୁଁ ଏମିତି କିଛି ହେବି, ଏମିତି କିଛି କରିବି ଯାହାଫଳରେ ମୁଁ ମରିବା ସମୟରେ ମୋର ଦୁଃଖ ହେବ ନାହିଁ ଯେ ମୋର ଜୀବନଟା ବ୍ୟର୍ଥ ହୋଇଯାଏ ନାହିଁ, ମୋତେ ଲାଗିବ ମୋ ମୃତ୍ୟୁ ପରେ ମୁଁ ବଞ୍ଚିଛି। କିଶୋର ଜୀବନରେ ଏ କାମନା ଅତି ଅସାଧାରଣ ନୁହେଁ, ଅବଶ୍ୟ ଅମର ହେବାର ଅଭିଳାଷ ଏହି ବୟସରେ ହିଁ ରୂପ ନେଇଥାଏ। ମୃତ୍ୟୁକୁ ଜୟ କରି ସମୟ ସହିତ ସାଲିସ ନ କରି ଅମର ଜୀବନ ପାଇବାର ଇଚ୍ଛା, ଏଇ ତ ଏ ବୟସର ଗୁଣ। ମୁଁ ଠିକ୍ ଜାଣେ ନାହିଁ ସୁମନ୍ୟୁର କବିତା ଲେଖିବାର ସ୍ପୃହା ଏଇ ଅମର ହେବାର ଅଭିଳାଷରୁ ଜାତ କି ନା, ତେବେ ସେ ଲେଖୁଥିଲା ବେଶ ଭଲ। ସାହିତ୍ୟରେ ମୁଁ ଭଲ ନମ୍ବର ରଖୁଥିଲେ ବି ମୋତେ ଏକଥା ମାନିବାକୁ ହେବ, ଏପରି ଲେଖାଲେଖି ମୋ ଦ୍ୱାରା ଆଦୌ ସମ୍ଭବ ନୁହେଁ। ସୁମନ୍ୟୁର କବିତା ବି ମୁଁ ଠିକ୍ ରୂପେ ବୁଝିପାରୁନଥିଲି। ଦୁର୍ବୋଧ୍ୟ ପଦଗୁଡ଼ିକ ଦେଖାଇ ମୁଁ ପଚାରେ, ଏଇ ଧାଡ଼ିର ମାନେ କ'ଣ, ସେ ମୋତେ ବୁଝିବାକୁ ଚେଷ୍ଟା କରେ, କିନ୍ତୁ ଗୋଟାଏ କବିତା ପଢ଼ି ମୁଁ ଚମକି ଉଠିଥିଲି। ଏଇଠି ରଖୁଛୁ ତରୁଣକାନ୍ତି ମିଶ୍ରଙ୍କର ରଚିତ ଗଳ୍ପ କୋମଳ ଗାନ୍ଧାର। ଏହି ଗଳ୍ପର ଶେଷ ଭାଗ ଆପଣ ପରବର୍ତ୍ତୀ ଅଧ୍ୟାୟରେ ଶୁଣିପାରିବେ। ଧନ୍ୟବାଦ, ନମସ୍କାର।